ଏ ଭଗନା ଅଜା କାଇଁ ସକାଳୁ ସକାଳୁ ଦୋକାନ ବନ୍ଦ କରିସାରିଲଣି?
ଇରେ ବାପା, ତିତିଲି ବାତ୍ୟା ମାଡ଼ି ଆସି ମୋର ଇଟିଲି ଉଡ଼େଇ ଦେଲାଣି, ବନ୍ଦ କରିବିନି ଆଉ କ'ଣ ଖୋଲା ରଖିବି।
ବହିଲା ପେପର ଛାଡ଼ି ମୁଁ ବସିଲି, ବଢ଼ିଗଲା ମୋର ଚାହା କେଟିଲି। କୋଉଠି ଥିଲା କଦଳୀ ଗଛ, କୋଉଠି ଥିଲା ସଜନା ଗଛ, ଭାଙ୍ଗିଲା ଥରିଲା ରାତିରେ ଛତି ଥରିଲା, ସକାଳୁ ଇଟିଲି ବାତିଲି ହେଲା। ଥରିଲା 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 ଛାତି ଥରିଲା, ସକାଳୁ ସକାଳୁ ଇଟିଲି ବାତିଲି ହେଲା।
ବୁଝିଲା ଭଗବାନ, ଚିନ୍ତା କର ନାହିଁ, ତିତିଲି ବାତ୍ୟା ପରା ବିଶାଖାପାଟଣା ଦେଇ ପଳାଇଲାଣି।
ଚୁଆ ଆଣିଥିଲି କିଣି, ଚିନି ଆଣିଥିଲି କିଣି, ଖାଇ ଜମା ପାରିଲିନି ତିତିଲି ଡରରେ। ତିତିଲି ଡର
କ'ଣ, ରାତି ସାରା ଶୋଇଛି, ଟିଭିରେ ଜାଳିକି ପରା ବସିଛି, ଲାଇନ ନାହିଁ ନା କିଛି ନାହିଁ।
ସବୁ ସରିଗଲା ମୋର, ହେଇଗଲା ଛାରକାର, ଭଣ୍ଡା ଗଛ ଭାଙ୍ଗିଗଲା ରାତି ପବନରେ। ହଁ ମାରିଯା ମୋର ସକାଳୁ ଉଠି, କଞ୍ଚା କଦଳୀ ଗଛକୁ ଦେଖି କାନ୍ଦିଲା। ଧରିଲା ରାତିରେ ଛାତି ଥରିଲା, ସକାଳୁ ଇଟିଲି ବାତିଲି ହେଲା। ଧରିଲା ଧରିଲା ରାତିରେ ଛାତି ଥରିଲା, ସକାଳୁ ସକାଳୁ ଇଟିଲି ବାତିଲି ହେଲା।
ତିତିଲି ଯାହା ତ କଲା କଲା, ମୋ ଭଣ୍ଡା ଗଛଟା ପୁରା ଭାଙ୍ଗିଦେଲା ରେ, ଆଉ କ'ଣ ଇଏ ଉଦେଇବ।